ମୁଁ ତ ଭଗବତୀ ବସ୍ତିରୁ କହୁଛି, ବରମୁଣ୍ଡା ଆଉ 50 ନମ୍ବର ୱାର୍ଡରୁ। ଆମର ମୁଁ ଆମ ସାହିରେ ତ ପାଣି ଅଭାବ, ମୁଁ ରହିଛ ପାଣି ଅଭାବ ବୋଲି ମୁଁ କାନ୍ତା ନାୟକ କହୁଛି, ମଠ ସାହି ଭଗବତ ବସ୍ତି। ଆଉ ଆମର ଅସୁବିଧା ହଉଛି ପାଣି ପାଇଁ, ଆମେ ଟିକେ ଦି ଟାଇମ ପାଣି ଦିଆଯାଉ। ଆଉ ଡ୍ରେନ ଭିତରେ ପାଇପ ଯାଇଛି ଯେ ଆମେ ଦେଶର କିଛି କରିପାରୁନୁ ସାର। ଆଉ ତମେ ଆସିକିରି ଯାହା ପାଣିଟା ଦେଖିକିରି ଆମେ ଦି ଟାଇମ ଦିଅନ୍ତୁ, ଆମର ପାଣି ଉପରେ ଅସୁବିଧା ବେଶୀ।